आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅଷ୍ଟାଦଶ ରୋଜଗାର ମେଳାରେ 61,000 ଯୁବବର୍ଗଙ୍କୁ ବଣ୍ଟନ କରିବେ ନିଯୁକ୍ତି ପତ୍ର। ତାମିଲନାଡୁରେ ସରକାର ପରିବର୍ତ୍ତନ ପାଇଁ ରାଜ୍ୟବାସୀ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ବିକାଶ ପାଇଁ ଏନ୍ଡିଏ ସରକାର ଗତ 11 ବର୍ଷ ମଧ୍ୟରେ ମଞ୍ଜୁର କରିଛନ୍ତି 11,00,000 କୋଟି ଟଙ୍କା। ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ପର୍କିତ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ଯାପିତ। ସର୍ବସମ୍ମତିକ୍ରମେ ଗୃହୀତ ହେଲା ଦିଲ୍ଲୀ ଘୋଷଣାପତ୍ର 2026 ଏବଂ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଭାସୀ ମାଧ୍ୟମରେ ଅଷ୍ଟାଦଶ ରୋଜଗାର ମେଳାରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥା ପାଇଁ ନୂତନ ଭାବେ ନିଯୁକ୍ତି ପାଇଥିବା 61,000 ଉର୍ଦ୍ଧ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ସେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଦେଶର 45 ସ୍ଥାନରେ ଏହି ରୋଜଗାର ମେଳାର ଆୟୋଜନ କରାଯାଇଛି। ନୂତନ ଭାବେ ନିଯୁକ୍ତିପ୍ରାପ୍ତ ପ୍ରାର୍ଥୀମାନେ ଗୃହ ବିଭାଗ, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏବଂ ଅନ୍ୟାନ୍ୟ ବିଭାଗରେ ନିଯୁକ୍ତି ପାଇବେ। ରୋଜଗାର ମେଳା ହେଉଛି ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଏବଂ ଦେଶରେ ନିଯୁକ୍ତି ସୃଷ୍ଟି କରିବା ଏହାର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ଆରମ୍ଭ ହେବା ପରଠାରୁ ରୋଜଗାର ମେଳା ମାଧ୍ୟମରେ 11,00,000ରୁ ଉର୍ଦ୍ଧ୍ୱ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାମିଲନାଡୁବାସୀ ଡିଏମ୍କେ ସରକାରଙ୍କୁ ମୂଳପୋଚ କରିଦେବା ଲାଗି ମାନସିକ ଭାବେ ସ୍ଥିର କରିଛନ୍ତି। ସେ ଆସ୍ଥା ପ୍ରକଟ କରି କହିଛନ୍ତି ଆଗାମୀ ନିର୍ବାଚନରେ ବିଜେପି ଏନ୍ଡିଏ ନେତୃତ୍ୱବାଦୀ ସରକାର ରାଜ୍ୟରେ ଗଠିତ ହେବ। ତାମିଲନାଡୁରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଡିଏମ୍କେକୁ ସମାଲୋଚନା କରି କହିଛନ୍ତି ଦଳ ଗଣତନ୍ତ୍ର ପ୍ରତି ଏବଂ ଉତ୍ତରଦାୟିତ୍ୱ ସହ ରାଜ୍ୟରେ କିଛି ବିକାଶମୂଳକ କାର୍ଯ୍ୟ କରିନାହିଁ। ଡିଏମ୍କେ ନେତୃତ୍ୱବାଦୀ ସରକାର କେବଳ ଗୋଟିଏ ପରିବାର ପାଇଁ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।
एनडीए फैमिली के हमारे सीनियर लीडर्स एक साथ एक ही संकल्प के साथ यहाँ जुटे हैं और वो संकल्प है हमें तमिलनाडु को डीएमके सरकार से मुक्ति दिलानी है। हमें तमिलनाडु को एक विकसित, सुरक्षित और करप्शन फ्री स्टेट बनाना है। डीएमके सरकार के एग्जिट का काउंटडाउन शुरू हो चुका है।
ରାଜ୍ୟରେ ସରକାର ପରିବର୍ତ୍ତନ କରିବା ପାଇଁ ତାମିଲନାଡୁବାସୀ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମଦୁରାନ୍ ଥାକମ୍ଠାରେ ଆଜି ଉଦ୍ବୋଧନ ଦେଇ ସେ କହିଛନ୍ତି ଡିଏମ୍କେ ଶାସନକାଳରେ ରାଜ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ। ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ଅମଳରେ ରାଜ୍ୟରେ ରେଳ ପ୍ରକଳ୍ପ ଦିଗରେ 7 ଗୁଣ ଅଭିବୃଦ୍ଧି ଘଟିଛି। ସେ କହିଛନ୍ତି ଗତ 11 ବର୍ଷ ମଧ୍ୟରେ ତାମିଲନାଡୁର ବିକାଶ ପାଇଁ ଏନ୍ଡିଏ ସରକାର 11,00,000 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ 50,000 କିଷାନ କ୍ରେଡିଟ୍ କାର୍ଡ ବଣ୍ଟନ କରାଯାଇଛି। ରାଜ୍ୟରେ ଯୁବ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ 6 କୋଟି ମୁଦ୍ରା ଋଣ ଦିଆଯାଇଥିବା ବେଳେ ଏମ୍ଏସ୍ଏମ୍ଇ ପାଇଁ 3,00,000 କୋଟି ଟଙ୍କା ପାଣ୍ଠି ଅନୁମୋଦିତ ହୋଇଛି। ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ୍ ସରକାର ସମ୍ପର୍କରେ ପ୍ରତିଶ୍ରତି ଦେଇ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସରକାରଙ୍କ ଜନମଙ୍ଗଳକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବେ। ବୈଠକରେ ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ଇକେ ପାଲାନୀସ୍ୱାମୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନବୁମଣି ରାମାଦୋଷ ପ୍ରମୁଖ ଯୋଗ ଦେଇଥିଲେ। ବୟନ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଗତ ଦଶନ୍ଧିରେ ବୟନ କ୍ଷେତ୍ରରେ ଆଖିଦୃଶିଆ ବିକାଶ ପରିଲକ୍ଷିତ ହୋଇଛି। 2014 ଏହାର ପରିମାଣ 8.4 ଲକ୍ଷ କୋଟି ଟଙ୍କା ଥିବାବେଳେ ଏବେ ଏହାର ପରିମାଣ 16 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀଠାରେ ଆଜି 74ତମ ଭାରତ ଆନ୍ତର୍ଜାତିକ ପୋଷାକ ମେଳା ଆଇଆଇଜିଏଫ୍ 2026ର ଉଦ୍ଘାଟନ ଅବସରରେ ଶ୍ରୀ ସିଂ କହିଛନ୍ତି 2025 ଘରୋଇ ବଜାର 6 ଲକ୍ଷ କୋଟିରୁ 13 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଦେଶର ରପ୍ତାନୀ ପରିମାଣ ଆଖିଦୃଶିଆ 25% ଉର୍ଦ୍ଧ୍ୱ ବୃଦ୍ଧି ପାଇଛି। 2025 ଡିସେମ୍ବର ସୁଦ୍ଧା ବୟନଶିଳ୍ପ କାରବାର 29,000 କୋଟି ଟଙ୍କାରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସଫଳତା ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ବୟନଶିଳ୍ପ କ୍ଷେତ୍ର ହେଉଛି ଏକ ବୃହତ୍ ମଞ୍ଚ। ବିଦେଶୀ ଡିଜାଇନ୍ ପରିବର୍ତ୍ତେ ଭାରତର ନିଜର ଡିଜାଇନ୍ ପ୍ରସ୍ତୁତ ଉପରେ ଶ୍ରୀ ସିଂ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଦେଶୀ ବିକ୍ରେତାଙ୍କ ସହ ଭାରତର ରପ୍ତାନୀକାରୀଙ୍କ ମଧ୍ୟରେ ଯୋଗସୂତ୍ର ସୃଷ୍ଟି କରିବା ଭାରତ ଆନ୍ତର୍ଜାତିକ ପୋଷାକ ମେଳା ମଞ୍ଚର ମୁଖ୍ୟ ଉଦ୍ଦେଶ୍ୟ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ତିନିଦିନ ଧରି ଚାଲିଥିବା ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ପର୍କିତ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଆଜି ଶେଷ ହୋଇଛି। ଏହି ସମ୍ମିଳନୀରେ ଆମେରିକା, ଦକ୍ଷିଣ ଆଫ୍ରିକା, ମାଲଦୀପ, ବୋଟସୁଆନା, ଫିଜି, ଚେକ୍ ଗଣତନ୍ତ୍ର ଆଦି ବିଭିନ୍ନ ରାଷ୍ଟ୍ରରୁ 100ରୁ ଉର୍ଦ୍ଧ୍ୱ ବିଦେଶୀ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ସମାରୋହରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଦିଲ୍ଲୀ ଘୋଷଣାପତ୍ର 2026 ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ନିର୍ବାଚନ ପରିଚାଳନା କମିଟି ଦ୍ୱାରା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଭୋଟର ତାଲିକାରେ ସ୍ୱଚ୍ଛତା, ନିର୍ବାଚନ ପରିଚାଳନା, ଗବେଷଣା ଏବଂ ପ୍ରକାଶନ, ପ୍ରଯୁକ୍ତିବିଦ୍ୟା ବ୍ୟବହାର, ପ୍ରଶିକ୍ଷଣ ଓ କ୍ଷମତା ଗଠନ ସଂକ୍ରାନ୍ତ ଘୋଷଣାପତ୍ରର ସଫଳ ରୂପାୟନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ନିର୍ବାଚନ ପରିଚାଳନା ସଂସ୍ଥା ଦୃଢ଼ ସଂକଳ୍ପବଦ୍ଧ ହୋଇଥିଲା। ଶ୍ରୀ କୁମାର କହିଛନ୍ତି ସ୍ୱଚ୍ଛ ଭୋଟର ତାଲିକାରେ ଯୋଗ୍ୟ ଭୋଟରମାନଙ୍କ ନାମ ସାମିଲ କରାଯିବ। ନିର୍ବାଚନକୁ ସହଜ ଏବଂ ସ୍ୱଚ୍ଛ ପରିଚାଳନା ପାଇଁ ସମସ୍ତ ଭୋଟରମାନଙ୍କ ପାଇଁ ଭୋଟର ପରିଚୟପତ୍ର ପ୍ରଦାନ ଉପରେ ନିର୍ବାଚନ ପରିଚାଳନା କମିଟି ଗୁରୁତ୍ୱ ପ୍ରଦାନ କରିବା ଉଚିତ ବୋଲି ବୈଠକରେ କୁହାଯାଇଥିଲା। ଦେଶରେ ସ୍ୱଚ୍ଛ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତି ଏହାର 50ତମ ବୈଠକ ସଫଳ ପରିଚାଳନା ସହିତ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। 2015 ମସିହାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜନସାଧାରଣଙ୍କ ଅଭିଯୋଗର ସମୋପଯୋଗୀ ସମାଧାନକୁ ଏହା ସଫଳ କରିପାରିଛି। କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଏକ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ସମନ୍ୱୟ କରାଯାଇ ସମବାୟ ସଂଘୀୟତାର ଉଦାହରଣ ସୃଷ୍ଟି ହୋଇଛି। ପ୍ରଗତିର ବିଶେଷ ସିରିଜ୍ରେ ଆଜି ଆସନ୍ତୁ ଶୁଣିବା ଉତ୍ତରପ୍ରଦେଶରେ ମାଉ ଗାଜିପୁର ତରିଘାଟ ନୂଆ ବ୍ରଡ୍ଗଜ୍ ରେଳ ଲାଇନ୍ ସମ୍ପର୍କରେ। ମାଉ ଗାଜିପୁର ତରିଘାଟ ନୂଆ ବ୍ରଡ୍ଗଜ୍ ରେଳ ଲାଇନ୍ ଉତ୍ତରପ୍ରଦେଶରେ 51 କିଲୋମିଟର ବ୍ୟାପିଛି। ଏହା ରେଳ ଭିତ୍ତିଭୂମି ପଦକ୍ଷେପର ରୂପାନ୍ତରଣକୁ ଦର୍ଶାଉଛି। ଏହି ପ୍ରକଳ୍ପ ପାଇଁ 1765 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ପୂର୍ବାଞ୍ଚଳ ଉତ୍ତରପ୍ରଦେଶରେ ରେଳ ଯୋଗାଯୋଗ ବୃଦ୍ଧି କରିବା ଏବଂ ଜାତୀୟ ରେଳ ନେଟୱାର୍କ ମାଧ୍ୟମରେ ଉପାନ୍ତ ଜିଲ୍ଲାଗୁଡ଼ିକରେ ରେଳ ସଂଯୋଗକୁ ସମନ୍ୱିତ କରିବା। ସେହିପରି ଗଙ୍ଗା କରିଡରରେ ମଲ୍ଟି ମୋଡାଲ୍ ପରିବହନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ 2018 ସେପ୍ଟେମ୍ବର 26 ପ୍ରଗତି ପ୍ଲାଟଫର୍ମରେ ଏହି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ପୂର୍ବାଞ୍ଚଳ ଉତ୍ତରପ୍ରଦେଶରେ ପ୍ରକଳ୍ପର ରଣନୈତିକ ଗୁରୁତ୍ୱକୁ ମାନ୍ୟତା ପ୍ରଦାନ କରାଯାଇ ଏବଂ ଆନ୍ତଃ ମୋଡାଲ୍ ସ୍ଥିତି ସମୟ ନିର୍ଦ୍ଧାରିତ କାର୍ଯ୍ୟକୁ ଆଗେଇ ନେବା ଲାଗି ବୈଠକରେ ପରାମର୍ଶ ଦିଆଯାଇଥିଲା। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦିଆଯିବା ସହ ମାଉ ଏବଂ ଗାଜିପୁର ଜିଲ୍ଲା ପ୍ରଶାସନ ଅଞ୍ଚଳରେ ରେଳ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ରେଳ ସଡ଼କ ସେତୁ ପାଇଁ ପାଣ୍ଠି ଯୋଗାଣ କ୍ଷେତ୍ରରେ ରହିଥିବା ଅସୁବିଧାଗୁଡ଼ିକୁ ରେଳ ଏବଂ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସମାଧାନ କରାଯାଇ ପ୍ରଭାବିତ ଲୋକମାନଙ୍କୁ ତୁରନ୍ତ ସେମାନଙ୍କର ପ୍ରାପ୍ୟ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। 2024 ମାର୍ଚ୍ଚ 6 ସୁଦ୍ଧା ଏହି ପ୍ରକଳ୍ପ 100% ସମ୍ପୂର୍ଣ୍ଣ ହେବା ସହ କାର୍ଯ୍ୟ ଆରମ୍ଭ କରିଥିଲା। ମାଉ ଗାଜିପୁର ତରିଘାଟ ନୂଆ ବ୍ରଡ୍ଗଜ୍ ରେଳ ଲାଇନ୍ ପୂର୍ବାଞ୍ଚଳ ଉତ୍ତରପ୍ରଦେଶରେ ଜନସାଧାରଣଙ୍କୁ ସାମାଜିକ ଅର୍ଥନୈତିକ ବ୍ୟବସ୍ଥାରେ ସହାୟକ ହେବ ବୋଲି କୁହାଯାଇଛି। ଏଥିସହ ଆଞ୍ଚଳିକ ଯୋଗାଯୋଗ ଏବଂ ଅର୍ଥନୈତିକ ସମନ୍ୱୟ କ୍ଷେତ୍ରରେ ପ୍ରଗତି ହୋଇପାରିବ ବୋଲି କୁହାଯାଇଛି। ଝାଡ଼ଖଣ୍ଡରେ ଗତ 2 ମଧ୍ୟରେ ସୁରକ୍ଷା ବାହିନୀ ଯବାନଙ୍କ ଆକ୍ରମଣରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା 16 ବୃଦ୍ଧି ପାଇଛି। ସାରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଯବାନ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଗୁଳିଗୋଳା ବିନିମୟ ଜାରି ରହିଛି। ଏଥିରେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଛନ୍ତି। ଛାଇବେଶ ପୁଲିସ୍ ଅଧିକାରୀ ଅମିତ ରେଣୁ ଏହି ସଂଘର୍ଷ ସଂକ୍ରାନ୍ତରେ ନିଶ୍ଚିତ କରି କହିଛନ୍ତି ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି। ଛତିଶଗଡ଼ର ଧମାତାରୀ ଜିଲ୍ଲାରେ ଆଜି 9 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିରେ 7 ମହିଳା ଅଛନ୍ତି। ଏହି ମାଓବାଦୀଙ୍କ ପାଇଁ ରାଜ୍ୟ ସରକାର 47 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ 5 ବିଶିଷ୍ଟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହୋଇଛି। ଭାରତ ଟସ୍ ଜିତି ଫିଲ୍ଡିଂ କରିବା ପାଇଁ ନିଷ୍ପଭି ନେଇଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ନ୍ୟୁଜିଲାଣ୍ଡ 3 ଓଭର 2 ବଲ୍ରେ ଗୋଟିଏ ୱିକେଟ୍ ହରି 43 ସଂଗ୍ରହ କରିଛି। ଏହି ସିରିଜ୍ରେ ଭାରତ 1-0 ଅଗ୍ରଣୀ ରହିଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 8 ରୋଜଗାର ମେଳାରେ 61,000 ଯୁବବର୍ଗଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ତାମିଲନାଡୁରେ ସରକାର ପରିବର୍ତ୍ତନ ପାଇଁ ରାଜ୍ୟବାସୀ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ବିକାଶ ପାଇଁ ଏନ୍ଡିଏ ସରକାର ଗତ 11 ମଧ୍ୟରେ ମଞ୍ଜୁର କରିଛନ୍ତି 11 ଲକ୍ଷ କୋଟି ଟଙ୍କା। ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ପର୍କିତ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ଯାପିତ ଏବଂ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।